ଆମର ଏଇ ଯେଉଁ ଭାଗବତ କାର୍ଯ୍ୟକ୍ରମ ଆମେ ଶ୍ରୀମଦ୍ ଭାଗବତ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରୁଛେ। ତେଣୁ ଏଇ ପର୍ଯ୍ୟାୟରେ ଆମେ ଆଜି ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଏବଂ ଷଷ୍ଠ ଏଇ ଦୁଇ ପର୍ଯ୍ୟାୟ ବିଷୟରେ ଶ୍ରବଣ କରିବା। ତେଣୁ ଆମେ ଗତକାଲି ଶ୍ରବଣ କରିଥିଲେ ତିନି ଏବଂ ଚାରି ଏଇ ଦୁଇଟି ଅଧ୍ୟାୟ। ଏଇ ଦୁଇଟି ଅଧ୍ୟାୟରେ ବିଶେଷ ଭାବରେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ସବୁ ରହିଛି, କେମିତି ସୃଷ୍ଟି ହେଉଛି, ବିଭିନ୍ନ ପ୍ରକାର ପ୍ରଶ୍ନ ସବୁ ରହିଛି। ତେଣୁ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଉତ୍ତର ଦେଉଛନ୍ତି ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ସେ କୌଣସି ମଙ୍ଗଳାଚରଣ କରିନଥିଲେ, ମଙ୍ଗଳାଚରଣ କରିନଥିଲେ। ତେଣୁ ବର୍ତ୍ତମାନ ସେ ଚତୁର୍ଥ ଅଧ୍ୟାୟରେ ସବୁ ମଙ୍ଗଳାଚରଣ କରିଛନ୍ତି। ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 12-24 ଏ ତେରଟି ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି। ଜଣେ ଯେତେବେଳେ ଭଗବାନ କଥା କହିବେ, କିଛି ଭଗବାନଙ୍କର ସ୍ତୁତି କରିବେ, ଭଗବାନ କୃପାରୁ ହିଁ ଆମେ କିଛି କହିପାରିବା। ଆଜି ଭଗବାନଙ୍କର କୃପାରୁ ଆମେ କିଛି ଭଗବାନ କଥା କହୁଛେ, ଆମେ ଭଗବାନ ଶ୍ରବଣ କରୁଛନ୍ତି। ଭଗବାନ କୃପା ନଥିଲେ ଏଇଟା ହେଇପାରିନଥାନ୍ତା। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କୁ ସ୍ତୁତି କରିଛନ୍ତି, ମଙ୍ଗଳାଚରଣ 12-13 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ତେଣୁ ଏଇ ପଞ୍ଚମ ଅଧ୍ୟାୟରେ ଯେତେବେଳେ ସିଏ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଚାହୁଁଛନ୍ତି, ସେତେବେଳେ ସେ ବ୍ରହ୍ମା ନାରଦ ସମ୍ବାଦ ଏଟାକୁ ଉଦ୍ଧାର କରିଛନ୍ତି। କାରଣ ଏଇ ପ୍ରଶ୍ନ ପଚାରିଥିଲେ ନାରଦ ମୁନି ତାଙ୍କର ପିତା ବ୍ରହ୍ମାଙ୍କୁ, ତେଣୁ ସେ ନିଜେ ଆଉ କିଛି ଅନ୍ୟ କଥା ନ କହି ବ୍ରହ୍ମା ଯାହା ସେ ପ୍ରଶ୍ନର ଉତ୍ତର ଦେଇଥିଲେ ସେଇ କଥାଟା ହିଁ ବ୍ରହ୍ମା ନାରଦ ସମ୍ବାଦ। ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ ବ୍ରହ୍ମା ନାରଦ ସମ୍ବାଦ ରହିଛି, ଅନ୍ତିମ ଅନ୍ତିମ ଦଶମ ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବା କଥା। ତେଣୁ ଏ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ପଚାରୁଛନ୍ତି ବ୍ରହ୍ମାଙ୍କୁ ପିତାଙ୍କୁ, ଆ ପରେ ପୂର୍ବ ପରେ ବର୍ଣ୍ଣନା କରାଯିବ ତୃତୀୟ ସ୍କନ୍ଧରେ। ନାରଦ ମୁନି ହେଉଛନ୍ତି ପ୍ରକୃତରେ ଜଣେ ଭଗବାନଙ୍କର ଅବତାର। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି, ତାଙ୍କୁ ନାରଦ ହେଉଛନ୍ତି ଭଗବାନଙ୍କର ଭକ୍ତ ଅବତାର। ସେ 22 ଅବତାର ବିଷୟରେ ଯେଉଁ କହିଛନ୍ତି ସେଥିରେ ନାରଦ ମୁନିକୁ ଜଣେ ଅବତାର ବୋଲି ନେଇଛନ୍ତି। ତେଣୁ ନାରଦ ମୁନି ସବୁ ଜାଣନ୍ତି ଭଗବାନଙ୍କର ଅବତାର, ସେ ଭକ୍ତ ଅବତାର, ତେଣୁ ଭକ୍ତିର ତତ୍ତ୍ୱ ଜାଣନ୍ତି। କିନ୍ତୁ ଲୋକଲୋଚନକୁ ଜଣାଇବା ପାଇଁ ସେ ଗୋଟେ ଅଜ୍ଞାତ ବ୍ୟକ୍ତି ଭଳି ପ୍ରଶ୍ନ ପଚାରୁଛନ୍ତି ବ୍ରହ୍ମାଙ୍କୁ। ତାଙ୍କ ପିତା ବ୍ରହ୍ମା ତାଙ୍କୁ ସୃଷ୍ଟି କରିଛନ୍ତି, ତେଣୁ ସେ ପିତାଙ୍କୁ କହୁଛନ୍ତି, ପ୍ରଭୁ ପିତାଜୀ, ସ ଭଗବାନ ଚରତ ଘୋରଂ ଯତ୍ ତପ ସୁସମାହିତ ତେନ କ୍ଷେଦେଶି ନଷ୍ଟଂ ପରାଶଙ୍କା ପ୍ରୟୋଚ୍ଛସି। ଯେ ଆପଣ ତ ସୃଷ୍ଟିକର୍ତ୍ତା, ସାଧାରଣତଃ ଲୋକମାନେ ଜାଣନ୍ତି ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା, ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା ଏବଂ ଶିବ ହେଉଛନ୍ତି ସଂହାରକର୍ତ୍ତା। ବ୍ରହ୍ମା ବିଷ୍ଣୁ ଶିବଜୀ ମହେଶ୍ୱର ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟ ଦାୟିତ୍ୱ ରହିଛନ୍ତି, ତେଣୁ ବ୍ରହ୍ମା ଯେଉଁ ସୃଷ୍ଟିକର୍ତ୍ତା, ତେଣୁ ଆପଣ କାହାର ସ ଭଗବାନ ଚରତ ଘୋରଂ, ଆପଣ ବହୁତ ତପସ୍ୟା କ'ଣ ପାଇଁ କରୁଛନ୍ତି? ଆପଣ ତ ଭଗବାନ, ଆପଣ ତ ଯାହା ଚାହିଁବେ ସୃଷ୍ଟି କରିବେ ସବୁ କରୁଛନ୍ତି, ପୁଣି ଆପଣ କାହାର ଧ୍ୟାନ କରୁଛନ୍ତି ବା କ'ଣ କ'ଣ ପାଇଁ ସେ ତପସ୍ୟାର ଆବଶ୍ୟକତା ରହିଛି? ଯତ୍ ତପସ୍ୟୁ ସମାହିତ, ବହୁତ ଧ୍ୟାନର ସହିତ ଆପଣ ଯେଉଁ ତପସ୍ୟା କରୁଛନ୍ତି, ତେନ କ୍ଷେଦେଶ ନଷ୍ଟ, ଆମମାନଙ୍କୁ ଏଇଟା ବହୁତ କ୍ଷେଦସି, ମାନେ ଆମେ ତ ଜାଣିପାରୁନୁ କ'ଣ ପାଇଁ ଆପଣ ଏଭଳି କରୁଛନ୍ତି, ଆମେ ବ୍ୟତୀତ ହେଇଯାଉଛୁ, ଆପଣ ଏଇଭଳି ତପସ୍ୟା କରୁଛନ୍ତି, ଆପଣଙ୍କର ଏତେ କଷ୍ଟ କରିବା କ'ଣ ଦରକାର? ପରାଶଙ୍କା ପ୍ରୟୋଚ୍ଛସି, ଆମକୁ ବହୁତ ଶଙ୍କା ବହୁତ ସନ୍ଦେହ ଆସୁଛି। କହିବାର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ଉପରେ ଆଉ କିଏ ଅଛନ୍ତି କି? ପରାଶଙ୍କା ଶଙ୍କା ପ୍ରୟୋଚ୍ଛସି, ତେଣୁ ଏଇଭଳି ଭାବରେ ପ୍ରଶ୍ନ ପଚାରିବାରୁ ତେଣୁ ବ୍ରହ୍ମା ତାଙ୍କର ଉତ୍ତର ଦେଉଛନ୍ତି। ଆମେ ସଂକ୍ଷେପରେ କହୁଛେ, ବହୁତ କଥା ରହିଛି ସେ ପଞ୍ଚମ ଅଧ୍ୟାୟରେ। ତେଣୁ ବ୍ରହ୍ମା କହୁଛନ୍ତି ଯେ ପ୍ରକୃତରେ ପୁତ୍ର, ମୋତେ ଅଧିକାଂଶ ଲୋକ ଜାଣନ୍ତି ମୁଁ ହେଉଛି ଭଗବାନ ବୋଲି ସୃଷ୍ଟି କରୁଛନ୍ତି, କିନ୍ତୁ ପ୍ରକୃତରେ ମୁଁ ସୃଷ୍ଟିକର୍ତ୍ତା ନୁହଁ। ତସ୍ମୈ ନମୋ ଭଗବତେ ବାସୁଦେବାୟ ଧୀମହି ଜନ୍ମାୟ ଦୁର୍ଜୟା ମାଂ ବଦନ୍ତି ଜଗତ୍ଗୁରୁ। ବ୍ରହ୍ମାଙ୍କୁ ଜଗଦ୍ଗୁରୁ ବୋଲି କୁହାଯାଇଛି, ଭାଗବତଙ୍କ ଆରମ୍ଭରେ ସେଟା କୁହାଯାଇଛି ତେନ 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 ବ୍ରହ୍ମ ଉଦାର ଆଦି କବୟେ। ଭଗବାନ ବ୍ରହ୍ମାଙ୍କୁ ପ୍ରଥମେ ଜ୍ଞାନ ପ୍ରଦାନ କରିଥିଲେ, ସେ ହେଉଛନ୍ତି ଆଦିଗୁରୁ। ତେନେ ବ୍ରହ୍ମ ଉଦାର ଆଦି କବୟେ ପ୍ରଥମ ଶ୍ଳୋକରେ କୁହାଯାଇଛି, ସେ ହେଉଛନ୍ତି ଆଦିଗୁରୁ। କିନ୍ତୁ ବ୍ରହ୍ମା କହୁଛନ୍ତି ମୁଁ ସେଇ ଭଗବାନଙ୍କୁ ପ୍ରଣାମ କରୁଛି, ବାସୁଦେବ ଯିଏକି ଶୁଦ୍ଧ ସପ୍ତସ୍ତରର ସେ ବାସୁଦେବଙ୍କୁ ମୁଁ ଧ୍ୟାନ କରୁଛି, ଦିମୈକରେ ଧ୍ୟାନ କରୁଛି, ଯିଏକି ଜନ୍ମାୟା ଦୁର୍ଜୟା, ଯାହାଙ୍କର ମାୟା ବହୁତ ଦୁର୍ଜୟା, କେହି ଜୟ କରିପାରିବେନି, ମାୟାର ଅଧୀନରେ ସମସ୍ତେ ରହିଛନ୍ତି। ଏମିତିକି ଶିବଜୀ ମଧ୍ୟ ଭଗବାନଙ୍କ ମାୟାରେ ମୋହିତ ହୋଇଯାଇଥିଲେ, ବ୍ରହ୍ମା ମଧ୍ୟ ଭଗବାନଙ୍କ ମାୟାରେ ମୋହିତ ହୋଇଯାଇଥିଲେ। ସେଥିପାଇଁ ଭଗବାନଙ୍କର ଗୋଟିଏ ନାମ ହେଉଛି କେଶବ, କ ଅର୍ଥ ହେଉଛି ବ୍ରହ୍ମା, ଈଶ୍ୱର ଅର୍ଥ ହେଉଛି ଶିବଜୀ। ଏମାନଙ୍କୁ ଯିଏ ବଶୀଭୂତ କରନ୍ତି ସେ ହେଉଛନ୍ତି କେଶବ ଭଗବାନ, କେଶବ ସିଏ। ତେଣୁ ତାଙ୍କ ମାୟା ଦୁର୍ଜୟା, କେହି ତାକୁ ଜୟ କରିପାରିବେ ନାହିଁ ଭଗବାନଙ୍କ ମାୟାକୁ। ଜନ୍ମାୟା ଦୁର୍ଜୟା ମାନ ପଦନ୍ତି ଜଗଦ୍ଗୁରୁ, ତାଙ୍କ ମାୟାରେ ଯେଉଁମାନେ ମୋହିତ ହୋଇଛନ୍ତି ସେମାନେ ଭାବନ୍ତି ମୁଁ ହେଉଛି ଜଗଦ୍ଗୁରୁ, କିନ୍ତୁ ପ୍ରକୃତରେ ମୁଁ ଜଗଦ୍ଗୁରୁ ନୁହଁ, ଭଗବାନ ହେଉଛନ୍ତି ଜଗଦ୍ଗୁରୁ। ବସୁଦେବଂ ସୁତଂ ଦେବଂ କସ ଜାଣୁ ରମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣ ବନ୍ଦେ ଜଗଦ୍ଗୁରୁ। ଭଗବାନ ହେଉଛନ୍ତି ଜଗଦ୍ଗୁରୁ, ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରୁଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ଦଶମ ଅଧ୍ୟାୟରେ ଯେ ଅହମ୍ ଆଦି ଦେବାନ ନମି ବିଧୁ ସୁରଗଣା ପ୍ରଭବଙ୍କ ମହର୍ଷୟ, ଅହମ୍ ଆଦି ଦେବାନ ମହର୍ଷିଣାଙ୍କ ସର୍ବଶଃ। ଭଗବାନଙ୍କୁ କେହି ନମି ବିଧୁ, ଭଗବାନ କେହି ଜାଣନ୍ତି ନାହିଁ, ଏମିତିକି ଦେବତାମାନେ ମହର୍ଷିମାନେ ମଧ୍ୟ ଜାଣନ୍ତି ନାହିଁ ପ୍ରଭବଙ୍କ ମହର୍ଷୟ। ଅହମ୍ କାହିଁକି ନା ଅହମ୍ ଆଦି ଦେବାନ, ମୁଁ ସମସ୍ତ ଦେବତାମାନଙ୍କର ମୁଁ ହେଉଛି ମୂଳ ଆଦି, ମହର୍ଷିଣାଙ୍କ ସର୍ବଶଃ ଋଷିମାନଙ୍କର ମଧ୍ୟ ମୁଁ ହେଉଛି ମୂଳ ଆଦି। ତେଣୁ ଭଗବାନ ଯଦି ତାଙ୍କର ଜ୍ଞାନ ପ୍ରଦାନ ନ କରିବେ, ଏମିତିକି ବ୍ରହ୍ମା ମଧ୍ୟ ଜାଣିପାରୁନଥିଲେ ସେ କିଏ, ଅନ୍ୟମାନେ କଥା କ'ଣ କହିବା, ଏ ବର୍ଣ୍ଣନା କରାଯିବ ଭାଗବତରେ, ସେ କଥା ଆସିବ। ତେଣୁ ବ୍ରହ୍ମା ତାଙ୍କର ସ୍ଥିତିକୁ କୌଣସି ଯାହାକୁ କହନ୍ତି ଡୁପ୍ଲିସିଟି କିଛି ନାହିଁ, ସତ୍ୟ ସତ୍ୟ ଭାବରେ କଥା କହିଦେଉଛନ୍ତି, କୌଣସି ଗୋପନୀୟ କଥା ରଖୁନାହାନ୍ତି ବା କିଛି ମିଥ୍ୟା କଥା କିଛି କହୁଛନ୍ତି ତା ନୁହଁ, ସେ ପ୍ରକୃତରେ ନିଜର ସ୍ଥିତିକୁ କହିଦେଉଛନ୍ତି, ସ୍ଥିତିର ବିଷୟରେ ଗୋଚର ଆମକୁ ସମସ୍ତେ କହୁଛନ୍ତି ପ୍ରକୃତ ତାଙ୍କର ସ୍ଥିତି କ'ଣ। ତେଣୁ ସେ କହୁଛନ୍ତି ଯେ ସେଇ ଭଗବାନ ବିଲଜ୍ୟମାନୟା ଯଶ୍ୟ ସ୍ଥାତୁ ମିଥ୍ୟା ପଥେ ମୁହା ବିମୋହିତା ବିକଥନ୍ତି ମମାମିତି ଦୁର୍ଧିୟ। ସେଇ ଭଗବାନ ଯାହାଙ୍କ ସାମ୍ନାରେ ମାୟା ଆସିପାରନ୍ତି ନାହିଁ, ମାୟା ଦେବୀ ଯିଏକି ଆମ ସମସ୍ତଙ୍କୁ ମୋହିତ କରି ରଖିଛନ୍ତି, ସେ ଭଗବାନଙ୍କର ସାମ୍ନାକୁ ଆସିପାରନ୍ତି ନାହିଁ। ବିଲଜ୍ୟମାନୟା ତାଙ୍କୁ ଲଜ୍ଜା ଆସେ ଭଗବାନଙ୍କ ସାମ୍ନାକୁ ଆସିବା ପାଇଁ, କାରଣ ସେ ସମସ୍ତଙ୍କୁ ମୋହିତ କରି ରଖୁଛନ୍ତି। ତେଣୁ ଭଗବାନଙ୍କ ସାମ୍ନାକୁ ସେ ଆସିପାରନ୍ତି ନାହିଁ, ଲଜ୍ଜାରେ ଆସିପାରନ୍ତି ନାହିଁ। ସ୍ଥାତୁ ମିଥ୍ୟା ପତେ ମୁହା ଭଗବାନଙ୍କର ଚକ୍ଷୁର ସାମ୍ନାରେ ସେ ରହିପାରନ୍ତି ନାହିଁ, ସବୁବେଳେ ପଛରେ ଥାନ୍ତି, ଭଗବାନଙ୍କର ପଛ ପୃଷ୍ଠ ଦେଶରେ ଥାନ୍ତି। ତେଣୁ ସେଇ ମାୟା ଦ୍ୱାରା ଯେଉଁମାନେ ମୋହିତ ହୋଇକି ରହିଛନ୍ତି ସେମାନେ ବିମୋହିତା ବିକଥନ୍ତେ ମମାମିତି ଦୁର୍ଧିୟ, ସେମାନେ ସବୁ ବହୁତ କଥା କହନ୍ତି, ଏ ଶରୀର ଚେତନାରେ ସେମାନେ ଅଛନ୍ତି, ମାୟା ଦ୍ୱାରା ମୋହିତ ହୋଇକି ରହିଛନ୍ତି। ତେଣୁ ସେମାନଙ୍କର ଘି ବା ତାଙ୍କର ବୁଦ୍ଧି ବହୁତ ନୀଚ ସ୍ତରର, ମାୟା ଦ୍ୱାରା ମୋହିତ ହୋଇକି ଯେଉଁମାନେ କଥା କୁହନ୍ତି ସତଟା ଅନୁସଦ୍ଭାବ ଲୋକ ଭଗବାନଙ୍କର ଏ ମାୟା ଦ୍ୱାରା ମୋହିତ ହୋଇକି ରହିଛନ୍ତି, ସେମାନେ ଯାହା କହିବେ କ'ଣ କ'ଣ କଥା ଆସିବ, ଠିକ୍ କଥା କ'ଣ କହିପାରିବେ, ସେମାନେ ମୋହିତ ହୋଇକି ସେମାନେ କହୁଛନ୍ତି ମାୟା ଭଗ ଅର୍ଜୁନ ଅନ୍ତିମରେ କହିଲେ ପ୍ରଭୁ ମୁଁ ଯାହା ସବୁ କହିଥିଲି ମାୟା ଦ୍ୱାରା ମୋହିତ ହୋଇକି ମୁଁ କହିଥିଲି, ଅନ୍ତିମରେ ଯେତେବେଳେ ଭଗବାନ ପଚାରିବେ ଅର୍ଜୁନ ତୁମେ ମୋର କଥାକୁ ଠିକ୍ ଭାବରେ ଶ୍ରବଣ କର ତ କଛି ଦିଗତମ ସୁଗମ ପାର୍ଥ ତୟା କେ କଣ ଚେତସା, ଭଗବାନଙ୍କ କହିବାର ଉଦ୍ଦେଶ୍ୟ ଥିଲା
ଯଦି ତୁମେ ଏକାଗ୍ର ଭାବରେ ଶ୍ରବଣ କରିନାହଁ ତାହେଲେ ଆଉ ଥରେ ମୁଁ କହିବି ଶୁଣିବ। ତେଣୁ ଅର୍ଜୁନ କହିଲେ ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦା ମୟା ଚିତ ଚିତସ୍ମିଙ୍ଗତ ସନ୍ଦେହ କରିଷିଏ ବଚନମ ତବ। ମୋର ବର୍ତ୍ତମାନ ମୋହ ଦୂର ହେଇଯାଇଛି, ମୁଁ ଏକାଗ୍ର ଚିତ୍ର ଶ୍ରବଣ କରିଛି, ତେଣୁ ମୋହ ଦୂର ହେଲେ କ'ଣ ହବ ନା ସମହା ସ୍ମୃତି ବିଭ୍ରମ। ମୋହ ଦୂର ହେଇଗଲେ ଆମର ସ୍ମୃତି ଫେରି ଆସିବ, ସ୍ମୃତି ବା ଭୃଷା ବୁଦ୍ଧି ନାଶ। ଯଦି ସ୍ମୃତି ଠିକ୍ ହେଇଯିବ ତାହେଲେ ଆମର ବୁଦ୍ଧି ଠିକ୍ ହେଇଯିବ। ତେଣୁ ପ୍ରଭୁ ମୋର ବୁଦ୍ଧି ଟିକେ ଠିକ୍ ନଥିଲା, ମୋହିତ ହେଇକିରି ମୋର ସ୍ମୃତି ନଷ୍ଟ ହେଇଯାଇଥିଲା, ତେଣୁ ମୋର ବୁଦ୍ଧି ନଷ୍ଟ ହେଇଯାଇଥିଲା। ତେଣୁ ମୁଁ ଯାହା ସବୁ କହିଥିଲି ପ୍ରଥମ ଅଧ୍ୟାୟରେ ପ୍ରଭୁ ମାୟା ମୋହିତ ହେଇକି କହିଥିଲି, ବର୍ତ୍ତମାନ ମୋର ମାୟା ଦୂର ହେଇଯାଇଛି। ତେଣୁ କରିଷ୍ୟ ବଚନ ଦେବ, ଭଗବାନ ଆଉ କହିଲେ ନାହିଁ ଅର୍ଜୁନ ତୁମେ ଯୁଦ୍ଧ କର ବୋଲି। ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ଗୁହ୍ୟତର ଗୁହ୍ୟତମ ସବୁ ପ୍ରକାର ଜ୍ଞାନ ଦେଇଦେଲି, ତମେ ଏଥିରେ ତ ବିମୃଷି ଦଶେଷଣ ଯଥେଚ୍ଛସି ତଥା କରୁ, ତମେ ଏସବୁ ଚିନ୍ତା କରି ମାନେ କ'ଣ ଗଭୀର ଭାବରେ ଚିନ୍ତା କରି ଯେଉଁଟା ଚିନ୍ତା କରୁଛ କରିବା ପାଇଁ ସେଇଟା କର, ଯାହା ଇଚ୍ଛା କରୁଛ କର। ତମେ ଯଦି ଚାହୁଁଛ କହୁଥିଲ ତମେ ଯୁଦ୍ଧ କରିବନି, ଯାଇ ଭିକ୍ଷା କରି ଚଳିବ ତାହେଲେ ଯାଅ, ଯଥେଷ୍ଟ ତଥା କରୁ। ତେଣୁ ଅର୍ଜୁନ କହିଲେ ପ୍ରଭୁ ମୋର ମାୟା ଦୂର ହେଇଯାଇଛି। ତେଣୁ ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ମାୟା ଦ୍ୱାରା ମୋହିତ ହେଇକି ରହିଛନ୍ତି ସେମାନେ କ'ଣ କହିପାରିବେ, ମାୟାଗ୍ରସ୍ତ ଦେବ ବଦ୍ଧ ଜୀବର ଚାରୋଟି ଦୋଷ ରହିଛି, ଭ୍ରମ ପ୍ରମାଦ ବିପ୍ରଲିପ୍ସା କର୍ଣ୍ଣାପାଟବ, ଇଏ ହେଉଛି ବଦ୍ଧ ଜୀବର ଚାରୋଟି ଦୋଷ। ସେ ନିଶ୍ଚିନ୍ତ ଭାବରେ ଭୁଲ କରିବ ଭ୍ରମ, ସେଥିରେ ଆମେ ଇଂରାଜୀରେ ଗୋଟେ ପ୍ରଭାବ ରହିଛି ଟୁ ଏୟର ଇଜ୍ ୟୁ ମ୍ୟାନ୍, ଭୁଲ କରିବାଟା ସ୍ୱାଭାବିକ ମନୁଷ୍ୟର ସ୍ୱାଭାବିକ ଲକ୍ଷଣ ଏଇଟା ଟୁ ଏୟର ଇଜ୍ ୟୁ ମ୍ୟାନ୍। ଏବଂ ପ୍ରମାଦ କହିଲେ ଗୋଟିଏ ଜିନିଷକୁ ଆଉ ଗୋଟିଏ ଜିନିଷ ବୋଲି ଭାବିବା, ଯେମିତି ସମସ୍ତେ ଭାବନ୍ତି ଆମେ ହେଉଛି ଶରୀର, ଇଏ ଗୋଟେ ବଡ଼ ପ୍ରମାଦ। ବିପ୍ରଲିପ୍ସା ହେଉଛି ଠକିବା ମନୋବୃତ୍ତି, ଠକିବା ମନୋବୃତ୍ତି ରହିଛି ସମସ୍ତଙ୍କର, ବଦ୍ଧ ଜୀବର ସମସ୍ତଙ୍କର ଠକିବା ମନୋବୃତ୍ତି ରହିଛି। ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମତୀ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଗୁରୁଦେବ ସେଠ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ଦିସ୍ ୱାର୍ଲଡ ଇଜ୍ ଫୁଲ୍ ଅଫ୍ ଚିଟର୍ସ ଆଣ୍ଡ ଚିଟେଡ୍, ଏ ପୃଥିବୀ ହେଉଛି କିଏ ଠକି ଦେଉଛି କିଏ ଠକି ହେଇଯାଉଛନ୍ତି, ଚିଟର୍ସ ଆଣ୍ଡ ଚିଟେଡ୍। ତେଣୁ ଆମେ ଏଇଭଳି ଭାବରେ ସ୍ତରରେ ଅଛେ, ଯଦି ଜଣେ ସାଧୁ ଗୁରୁ ଶାସ୍ତ୍ର ଏମାନେ ଯଦି ଚାହୁଁଛନ୍ତି ଆମକୁ କିଛି ଜ୍ଞାନ ଦେବା ପାଇଁ, ଆମେ ଯଦି ସନ୍ଦେହ କରୁଛେ ଆମେ କାଳେ ଠକିଯିବା କି, ଅସୁବିଧା କ'ଣ ଅଛି, ଆମେ ତ ଜନ୍ମରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଆମେ ଠକି ହେଉଛେ, ବା ଆମେ ଠକୁଛେ ଅନ୍ୟକୁ ଆମେ ଠକୁଛେ ବା ନିଜେ ଠକି ଯାଉଛେ, ତାହେଲେ ସାଧୁ ଗୁରୁ ଶାସ୍ତ୍ରଙ୍କ ଦ୍ୱାରା ଠକିଲେ ଅସୁବିଧା କ'ଣ ଅଛି। କିନ୍ତୁ ପ୍ରକୃତରେ ସାଧୁ ଗୁରୁ ବୈଷ୍ଣବ ଯେଉଁମାନେ ମୁକ୍ତ ଜନ ଯେଉଁମାନେ ବଦ୍ଧ ଜୀବ ଯେଉଁମାନେ ନୁହନ୍ତି, ତାଙ୍କର ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହିସବ, ସେମାନଙ୍କ ପାଖରେ ଦୋଷ ନଥାଏ। ସେଥିପାଇଁ ଶାସ୍ତ୍ରରେ ଯଦି ଆମେ ପରିବର୍ତ୍ତନ କରିବା ସେ ଶାସ୍ତ୍ରଟି ନଷ୍ଟ ହୋଇଯିବ। ଭଗବତ ଚତୁର୍ଥାଧ୍ୟାୟରେ ଭଗବାନ ଶ୍ରୀ କଥା କହିଲେ, ଇମଂ ବିଭୂଷତି ଯୋଗଂ ପ୍ରୋକ୍ତବାନ ଅହମ ଅବ୍ୟୟମ ବିଭୂଷାନ ଅନବିପ୍ରାହ ମନୁରୁଖା କବିପ୍ରବୀ ଏବଂ ପରମ୍ପରା ପ୍ରାପ୍ତମ ଇମଂ ରାଜସ୍ୱ ବିଧୁ ସକାଳ ନମତା ଯୋଗ ନଷ୍ଟ ହୋଇଯାଉଛି। କାହିଁକି ନା ଗୁରୁ ଶିଷ୍ୟ ପରମ୍ପରାରେ ଯେତେବେଳେ ଆସୁଛି ଜ୍ଞାନଟି, ଯଦି ଶିଷ୍ୟ କହିବ ମୋ ଗୁରୁ କିଛି ଜାଣିନଥିଲି ସେତେବେଳେ, ବହୁତ ଦିନ ତଳର କଥା, ବର୍ତ୍ତମାନ ନୂଆ ନୂଆ ଟେକ୍ନୋଲୋଜି ବାହାରିଲାଣି, ନୂଆ ଉଦ୍ଭାବନ ସବୁ ବାହାରିଲାଣି, ମୁଁ କଥା ବହୁତ କଥା ଜାଣିଗଲାଣି, ତେଣୁ ସେ ଯାହା କେଉଁଦିନ ଟିକେ ଭୁଲବାର ଥିଲା ମୁଁ ତାକୁ ପରିବର୍ତ୍ତନ କରି କହିବି, ତାହେଲେ ସେଇଠି ଶାସ୍ତ୍ରଟି ନଷ୍ଟ ହେଇଯାଏ, ନଷ୍ଟ କରନ୍ତ। ତେଣୁ ଏ ଯେଉଁ ରହିଛି ବଦ୍ଧ ଜୀବର ଏସବୁ ଦୋଷ ରହିଛି, ମୁକ୍ତ ଜୀବମାନଙ୍କର ତାଙ୍କର ଏସବୁ ଦୋଷ ନଥାଏ, ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହିସବ। ତେଣୁ ଭଗବାନଙ୍କର ପ୍ରକୃତି ତତ୍ତ୍ୱକୁ ବ୍ରହ୍ମା ଉପସ୍ଥାପନ କରୁଛନ୍ତି, ନିଜର ସ୍ଥିତି କ'ଣ ଭଗବାନଙ୍କ ସ୍ଥିତି କ'ଣ ନିଜେ ଉପସ୍ଥାପନ କରିଛନ୍ତି। ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳେ ଜଣେ ପାଶ୍ଚାତ୍ୟ କ୍ରିଟିକ୍ସ ଜଣେ ଯିଏ ସବୁ ବିଭିନ୍ନ ଧର୍ମ ବିଷୟରେ ତାଙ୍କର ସମାଲୋଚନା କରନ୍ତି ବା ତାଙ୍କର ଟିପ୍ପଣୀ ଦିଅନ୍ତି, ସେ କହୁଥିଲେ ଅନ୍ୟ ସଂସ୍ଥା ଆଉ ଏ ସଂସ୍ଥା ଭିତରେ ତଫାତ୍ ମୁଁ ଏଠି ଦେଖିଲି ଯେ ସଂସ୍ଥାର ଯେ ସଂସ୍ଥାପକ ଆଚାର୍ଯ୍ୟ ସେ ନିଜକୁ ଭଗବାନ ବୋଲି କହନ୍ତି, କିନ୍ତୁ ମୁଁ ପ୍ରଥମ ଆମେ ଦେଖୁଛି ଏ ଯେଉଁ ସଂସ୍ଥା ଇସ୍କନ ସଂସ୍ଥା ତାର ଯେ ଆଚାର୍ଯ୍ୟ ପ୍ରଭୁପାଦ ମହାରାଜ ସେ କହୁନାହାନ୍ତି ମୁଁ ଭଗବାନ ବୋଲି, ସେ କହୁଛନ୍ତି ମୁଁ ଭଗବାନ ଦାସ, ଭଗବାନ ଦାସ ହେବା ଦ୍ୱାରା ଜଣେ ଭାବୁଥିବେ ବହୁତ ଛୋଟ ପୋଜିସନ, ତେଣୁ ଯିଏ ମୁଖ୍ୟ ହେଇଯାଆନ୍ତି ସେ ନିଜକୁ ଭଗବାନ ବୋଲି ଘୋଷଣା କରିଦିଅନ୍ତି। କିନ୍ତୁ ଇଏ ଗୋଟେ ସଂସ୍ଥା, ଯେଉଁଙ୍କର ମୁଖ୍ୟ, ସେ କହୁନାହାନ୍ତି ମୁଁ ହେଉଛି ଭଗବାନ, ସେ କହୁଛନ୍ତି ମୁଁ ହେଉଛି ଭଗବାନଙ୍କର ଦାସ। ଏଇଭଳି ଭାବରେ ଜଣେ କ'ଣ ସେ ତାଙ୍କର ସମୀକ୍ଷା କରିଥିଲେ, ଆମର ସଂସ୍ଥାକୁ ସେ ତାଙ୍କର ଦେଇଥିଲେ, ଟିପ୍ପଣୀ ଦେଇଥିଲେ। ତେଣୁ ଯେଉଁମାନେ ପ୍ରକୃତରେ ମୁକ୍ତ ଜୀବ ସେମାନେ ଏ ଦୋଷ ଦ୍ୱାରା ନଥାନ୍ତି, ଦୋଷର ଦ୍ୱାରା ଦୂଷିତ ହୋଇନଥାନ୍ତି, ତେଣୁ ସେମାନେ ପ୍ରକୃତ ସତ୍ୟକୁ ଉପସ୍ଥାପନ କରନ୍ତି। ତେଣୁ ବ୍ରହ୍ମା ଆମେ ଦେଖିବା, ବ୍ରହ୍ମା ଯେଉଁ ଜ୍ଞାନ ପ୍ରାପ୍ତ ହୋଇଥିଲେ ଭଗବାନଙ୍କଠାରୁ କୋଟି କୋଟି ବର୍ଷ ତଳର କଥା, କାରଣ ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯତ୍ ବ୍ରହ୍ମଣ ବିଧୁ। ତାଙ୍କର ଗୋଟିଏ ଦିନ ହେଉଛି କିଭଳି କେତେ ନା ଆମର ହଜାର ଦିବ୍ୟ ଯୁଗ। ଗୋଟିଏ ଦିବ୍ୟ ଯୁଗ କହିଲେ ସତ୍ୟ, ପ୍ରତ୍ୟା, ଦ୍ୱାପର, କଳି ଏଇ ଚାରି ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ ହେଉଛି। ତେଣୁ ଚାରି ଯୁଗର ପରିମାଣ ହେଉଛି 43,20,000 ବର୍ଷ, କଳି ଯୁଗର ପରିମାଣ ହେଉଛି 4,35,000 ବର୍ଷ, ଆର ଦୁଇ ଗୁଣ ହେଉଛି ଦ୍ୱାପରର ପରିମାଣ, ଆର କଳି ଯୁଗର ତିନି ଗୁଣ ହେଉଛି ତ୍ରେତା ଯୁଗର ପରିମାଣ, କଳି ଯୁଗର ଚାରି ଗୁଣ ହେଉଛି ସତ୍ୟ ଯୁଗର ପରିମାଣ। ଏମିତି ସତ୍ୟ, ତ୍ରେତା, ଦ୍ୱାପର, କଳି ମିଶିଲେ 43,20,000 ବର୍ଷ ହେବ। ତେଣୁ ଆକୁ ଯଦି ଆମେ ହଜାରରେ ଗୁଣିବା, ଅର୍ଥାତ 432 କୋଟି ବର୍ଷ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ। ସେହିଭଳି ଭାବରେ ତାଙ୍କର ରାତି ରହିଛି, ଏଇଭଳି ଭାବରେ ତାଙ୍କର ମାସ ବର୍ଷ ହୋଇ ତାଙ୍କୁ 50 ବର୍ଷ ହୋଇଗଲାଣି, ତାଙ୍କୁ 51st ଇୟର୍ ଚାଲିଛି ବର୍ତ୍ତମାନ, 51st ଇୟର୍ ପ୍ରଥମ ଦିନ ଚାଲିଛି ତାଙ୍କର ବର୍ତ୍ତମାନ। ତେଣୁ ସେ ଯେତେବେଳେ ଜନ୍ମ ହେଲେ, ଯେତେବେଳେ ଭଗବାନ ଗର୍ଭଦୋଷାଇ ବିଷ୍ଣୁଙ୍କର ନାଭିରୁ ଯେଉଁ ଗର୍ଭ କ'ଣ ବିଷ୍ଣୁ ଯେଉଁ ପଦ୍ମ ଜାତ ହୋଇଥିଲା ସେଥିରେ ସେ ଜାତ ହୋଇଥିଲେ, ତେଣୁ ସେ ସମୟରେ ଭଗବାନ ତାଙ୍କୁ ଜ୍ଞାନ ଦେଇଥିଲେ, କୋଟି କୋଟି ବର୍ଷ ତଳର କଥା। ବ୍ରହ୍ମା ସେଇ ଜ୍ଞାନକୁ ନାରଦଙ୍କୁ ପ୍ରଦାନ କରିବେ, ଏଇ ଦ୍ୱିତୀୟ ସ୍କନ୍ଧରେ ପ୍ରଦାନ କରିବେ ସେ ସେଇ ଜ୍ଞାନକୁ। ଆମ ପ୍ରଭୁପାଦ ମହାରାଜ କହନ୍ତି, ଯେଉଁ ଜ୍ଞାନ ଭଗବାନ ଦେଇଥିଲେ ବ୍ରହ୍ମାଙ୍କୁ, ସେ ଜ୍ଞାନ ବ୍ରହ୍ମା ଦେଲେ ନାରଦଙ୍କୁ, ନାରଦ ଦେଲେ ବ୍ୟାସଙ୍କୁ, ବ୍ୟାସ ଦେଲେ ଶୁକଦେବଙ୍କୁ, ଶୁକଦେବ ପରୀକ୍ଷିତଙ୍କୁ। ଏଇ ପରମ୍ପରାରେ, ଗୁରୁ ଶିଷ୍ୟ ପରମ୍ପରାରେ ଆମେ ତାକୁ ବର୍ତ୍ତମାନ ଆସୁଛୁ ସେ ଜ୍ଞାନ, ସେଥିରେ କୌଣସି ମିଶ୍ରିତ ହୋଇନି କିଛି, ତା କିଛି କିଏ ଅଧିକା କିଛି ମନ ଗଢ଼ା କଥା କିଛି ନାହିଁ, ଯାହା ଭଗବାନ କହିଥିଲେ ସେଇ ଜ୍ଞାନ ଆମେ ପ୍ରାପ୍ତ ହେଉଛେ। ଏ ପରମ୍ପରାର ଅର୍ଥ ହେଉଛି ଏଇଟା, ପ୍ରଭୁପାଦ ମହାରାଜ ସେ ପରମ୍ପରାର ଉଦାହରଣ ଦେଇଛନ୍ତି। ଯେଉଁଭଳି ଭାବରେ ଯେଉଁ ରହିଛି ପୋଷ୍ଟ ଅଫିସ୍ ରହିଛି, ପୋଷ୍ଟ ଅଫିସ୍ରେ ଆମେ ଯଦି ଚିଠିଟା ପକେଇବା ତାହେଲେ ସେ ଯେଉଁଠି ଲେଖିଥିବା ଯିବା ପାଇଁ ସେଠି ଯାଇ ପହଞ୍ଚିବ, କିନ୍ତୁ ଯେକୌଣସି ବାକ୍ସରେ ପକେଇଦେଲେ ସେ ଯିବ ନାହିଁ। ସେହିଭଳି ଭାବରେ ପରମ୍ପରାର ଅର୍ଥ ହେଉଛି ସେଇଟା, ପରମ୍ପରାରେ ଆମେ ଜ୍ଞାନ ପ୍ରାପ୍ତ ହେଉଛେ, ପରମ୍ପରାରେ ଯାହା ଭଗବାନ ଦେଇଥିଲେ ସେଇ ଜ୍ଞାନ ଆମେ ପ୍ରାପ୍ତ ହେଉଛେ। ସେଥିପାଇଁ ଶିବଜୀ ପଦପୁରାଣରେ କହିଛନ୍ତି ଏକଥା, ଅଥ କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବା କ୍ଷତି ପାବନ। କଳିଯୁଗ ପାଇଁ ଚାରୋଟି ଅନୁମୋଦିତ ସମ୍ପ୍ରଦାୟ ରହିଛି, ସେ ହେଉଛି କିଏ କିଏ ନା ଶ୍ରୀ ଶ୍ରୀ ସମ୍ପ୍ରଦାୟ, ଲକ୍ଷ୍ମୀଦେବଙ୍କଠାରୁ ଆସୁଛି ସମ୍ପ୍ରଦାୟ, ବ୍ରହ୍ମାଙ୍କଠାରୁ ସମ୍ପ୍ରଦାୟ ଆସୁଛି, ଆମ ହେଉଛି ସେହି ସମ୍ପ୍ରଦାୟର, ବ୍ରହ୍ମ ରୁଦ୍ର ଶିବଜୀଙ୍କଠାରୁ ଗୋଟିଏ ସମ୍ପ୍ରଦାୟ ଆସୁଛି, ଏବଂ ବ୍ରହ୍ମାଙ୍କର ଚାରି ପୁତ୍ର ସନକ, ସନାତନ, ସନକନ, ସନତ କୁମାର, ତାଙ୍କଠାରୁ କହୁଛନ୍ତି ଗୋଟିଏ ସମ୍ପ୍ରଦାୟ ଆସୁଛି। ଏହି ଚାରି ସମ୍ପ୍ରଦାୟ ହେଉଛି ବୈଷ୍ଣବ ସମ୍ପ୍ରଦାୟ। କ୍ଷିତି ପାବନ, କ୍ଷିତି ପାବନ କହିଲେ ସେମାନଙ୍କୁ ପବିତ୍ର କରିଦେବ, ଏ ଜ୍ଞାନ ଯଦି ଯେ ଗ୍ରହଣ କରିବ ତାଙ୍କୁ ପବିତ୍ର ହୋଇଯିବେ, କାରଣ ପରମ ପବିତ୍ର ପାଖରୁ ଆସୁଛନ୍ତି ସେ ଜ୍ଞାନ, ତେଣୁ ସେ ଜ୍ଞାନ ଯେମିତି ପ୍ରାପ୍ତ ହେଲେ ସେ ପବିତ୍ର ହୋଇଯିବ। ନହି ଜ୍ଞାନ ସଦୃଶଂ ପବିତ୍ରମ ନିୟମିତ୍ୟତେ, ଭଗବତ ଗୀତାରେ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ, ନହି ଜ୍ଞାନ ସଦୃଶଂ ପବିତ୍ରମ ନିୟମିତ୍ୟତେ, ପବିତ୍ର ହୋଇଯିବେ ସେମାନେ। କିନ୍ତୁ ଯଦି ପରମ୍ପରାରେ ଯଦି ନ ଶୁଣିବେ ତାହେଲେ ସେମାନେ ପବିତ୍ର ହୋଇପାରିବେ ନାହିଁ, ଅପବିତ୍ର ହୋଇଯିବେ। ସେଥିପାଇଁ ସନାତନ ଗୋସ୍ୱାମୀ ଏ କଥାଟି କହନ୍ତି, ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣ ପୂତ ମରି କଥାମୃତମ ଶ୍ରବଣ ନୟ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ଯଥାକୟ। ଯେଉଁମାନେ ବୈଷ୍ଣବ ନୁହନ୍ତି ତାଙ୍କ ମୁଖରୁ ଯଦି ଆମେ ଭଗବାନ କଥା ଶୁଣିବା, ଶୁଣିବା କଥା ନୁହଁ, କାହିଁକି ନା ଯେମିତି କ୍ଷୀର, କ୍ଷୀରଟା ଯଦି ଅମୃତ କିନ୍ତୁ ତାକୁ ଯଦି ସାପ ଯଦି ତାର ମୁହଁ ମାରିଦେଇଛି ତାହେଲେ ସେଇଟା ଆଉ ଅମୃତରେ ରହିବ ନାହିଁ, ସେଇଟା ବିଷୟରେ ପରିଣତ ହୋଇଯିବ। ତେଣୁକରି ଶିବଜୀ ମଧ୍ୟ ସେ କଥା କହୁଛନ୍ତି, ପରମ୍ପରା ବିହୀନା ଯେ ମନ୍ତ୍ରା ସେ ନିଷ୍ଫଳା ମତା। ଯେଉଁମାନେ ପରମ୍ପରାରେ ଆସୁନାହାନ୍ତି ସେମାନେ ସେହି ମନ୍ତ୍ର କହିଲେ ମଧ୍ୟ ତାର ଫଳ ହେବ ନାହିଁ, ନିଷ୍ଫଳ ହୋଇଯିବ। ତେଣୁ ବ୍ରହ୍ମା ଯାହା ଜ୍ଞାନ ପ୍ରାପ୍ତ ହୋଇଥିଲେ ସେଥିରେ କହିବେ, ସେ ବ୍ରହ୍ମା ନିଜେ କହିବେ, ତେଣୁ ତାଙ୍କର କୌଣସି ଦୋଷ ନାହିଁ, ତ୍ରୁଟି ନାହିଁ। ଭଗବାନ ପାଖରେ ତ୍ରୁଟି ଆସିବ କି? ଭଗବାନଙ୍କୁ ସବୁ ଜ୍ଞାନ ଆସୁଛି, ଭଗବାନ ଜ୍ଞାନ ପ୍ରଦାନ କରୁଛନ୍ତି, ତେଣୁ ସେହି ଜ୍ଞାନକୁ ସେ ପ୍ରଦାନ କରୁଛନ୍ତି ନାରଦଙ୍କୁ। ଆମେ ସଂକ୍ଷେପରେ କହୁଛେ, ତେଣୁ ଆମେ ବିସ୍ତାରିତ କହିପାରିବା ନାହିଁ। ତେଣୁ ଯାହା ହେଉ, ସେ କହୁଛନ୍ତି ପ୍ରକୃତରେ ସବୁକିଛିର ମୂଳ ହେଉଛନ୍ତି ଭଗବାନ। ସବୁକିଛି ଯେଉଁ ସୃଷ୍ଟି ହେଉଛି, ଦ୍ରବ୍ୟଂ କର୍ମଂ ଚ କାଳଶ୍ଚ ସ୍ୱଭାବ ଜୀବ ଏବ ଚ ବାସୁଦେବାତ୍ ପରବ୍ରହ୍ମନ୍ ନ ଚାନ୍ୟ ଅର୍ଥ ଅସ୍ତି ତତ୍ତ୍ଵତଃ। ଯାହା ସବୁ ଆମେ ଦେଖୁଛେ ସେହି ଭଗବାନଙ୍କଠାରୁ ସେସବୁ ଆସୁଛି। ଜନ୍ମାଦିଅଶ ଯତଃ, ସେଥିପାଇଁ ଭାଗବତ ମୂଳ ପ୍ରଥମ ଶୋକ ହେଉଛି ଏଇଟା, ଜନ୍ମାଦିଅଶ ଯତଃ, ସବୁକିଛି ତାଙ୍କଠାରୁ ଆସୁଛି। ଯାହାଙ୍କଠାରୁ ଆସୁଛନ୍ତି ସେ ହେଉଛନ୍ତି ସତ୍ୟଂ ପରମ ଧୀମହି, ସେ ହେଉଛନ୍ତି ପରମ ସତ୍ୟ ଅର୍ଥାତ୍ ବ୍ରହ୍ମ ଜିଜ୍ଞାସ, ସେ ହେଉଛନ୍ତି ବ୍ରହ୍ମ। ତେଣୁ ନାରାୟଣ ପରାବେଦା ଦେବା ନାରାୟଣ ଗଜା, ନାରାୟଣ ପରାଲୋକା ନାରାୟଣ ପରାମୁଖା, ନାରାୟଣ ପର ଯୋଗ ନାରାୟଣ ପରମ ତପ, ନାରାୟଣ ପରମ ଜ୍ଞାନ ନାରାୟଣ ପରାଗତି। ସେଇ ଯେଉଁ ନାରାୟଣ ଭଗବାନଙ୍କୁ ଜ୍ଞାନ ଦେଇଥିଲେ ଅର୍ଜୁନଙ୍କୁ ଏବଂ ବ୍ରହ୍ମାଙ୍କୁ, ସେ କହୁଛନ୍ତି ସେ ହିଁ ସବୁକିଛି। ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ମଧ୍ୟ ସେ କଥା କହିଥିଲେ, ସେ ବାସୁଦେବ କଥା କହିଥିଲେ, ଏ ନାରାୟଣ କଥା କୁହାହେଉଛି। ନାରାୟଣ ହେଉଛନ୍ତି ବେଦର ମୁଖ୍ୟ ବସ୍ତୁ, ନାରାୟଣ ପରା ବେଦା ନା ଦେବା ନାରାୟଣ ଅଙ୍ଗଜା, ଦେବତାମାନେ ସେମାନେ ନାରାୟଣଙ୍କର ଅଙ୍ଗ। ନାରାୟଣ ପରା ଲୋକା, ଏ ଯେତେ ଲୋକ ରହିଛି 14 ଭୁବନ, ସେ ନାରାୟଣଙ୍କର ଆସୁ, ଭଗବାନଙ୍କର ଆସୁଛନ୍ତି। ନାରାୟଣ ପରା ଲୋକା, ନାରାୟଣ ପରା ମଖା, ଯେଉଁ ଯଜ୍ଞ ହେଉଛି, ଏ ଯଜ୍ଞର ଅନ୍ତିମ ଉଦ୍ଦେଶ୍ୟ ହେଉଛି ସେ ନାରାୟଣଙ୍କୁ ସନ୍ତୁଷ୍ଟ କରିବା, ନାରାୟଣ ପର ମୁଖା। ନାରାୟଣ ପର ଯୋଗ, ଯେଉଁମାନେ ଯୋଗ କରୁଛନ୍ତି, ଆଜିକାଲି ବହୁତ ଯୋଗ ପ୍ରସିଦ୍ଧ ହୋଇଯାଇଛି, ସେମାନେ ଯୋଗ କରୁଛନ୍ତି, ଯୁଆଡ଼େ ଦେଖିବା ସେ ଯୋଗ ସବୁ କରୁଛନ୍ତି, ଫ୍ରି ଯୋଗ କ୍ୟାମ୍ପ ବୋଲି ଲେଖାହେଉଛି, କିନ୍ତୁ ସେ ଯୋଗର ଉଦ୍ଦେଶ୍ୟ କ'ଣ? ନାରାୟଣ ନା, ଯଦି ନାରାୟଣ ନୁହଁ ତାହେଲେ ସେ ଯୋଗ ନୁହଁ, ଠିକ୍ ମାନେ ପ୍ରକୃତ ଯୋଗ ନୁହଁ। ଏଠି କୁହାଯାଉଛି ନାରାୟଣ କ'ଣ, ନାରାୟଣ ପର ଯୋଗ, ଯୋଗର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଭଗବାନ ନାରାୟଣ ଜାଣିବା। ନାରାୟଣ ପରମ ତପ, ତପସ୍ୟା ମଧ୍ୟ ଯେଉଁ କରୁଛନ୍ତି, ବିଭିନ୍ନ ପ୍ରକାର ତପସ୍ୟା ବିଷୟରେ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ତପସ୍ୟା ବିଷୟରେ କୁହାଯାଇଛି, 18 ଅଧ୍ୟାୟରେ ତପସ୍ୟା ବିଷୟରେ କୁହାଯାଇଛି, 3 ପ୍ରକାର ତପସ୍ୟା, 3 ପ୍ରକାର ତପସ୍ୟା ଏବଂ ପ୍ରତି ତପସ୍ୟା 3 ପ୍ରକାର ରହିଛି, ସତ୍ୱ ରଜ ତମ, 3 ଗୁଣରେ ଶାରୀରିକ ବାଚିକ ମାନସିକ, ଏଭଳି ଭାବରେ ଅନେକ ପ୍ରକାର ତପସ୍ୟା ରହିଛି। ଏ ତପସ୍ୟାର ଉଦ୍ଦେଶ୍ୟ ହେଉଛି ନାରାୟଣ ପରମ ତପ, ତପସ୍ୟା କରିବା, ଏ ଭଗବାନଙ୍କୁ ଜାଣିବା ପାଇଁ ତପସ୍ୟା କରିବା। ତେଣୁ କଳିଯୁଗରେ ପ୍ରଭୁପାଦ ମହାରାଜ କହିଛନ୍ତି, ଆମର ତପସ୍ୟା ହେଉଛି କ'ଣ ନା 4 ଆମେ ବେଶୀ କିଛି ତପସ୍ୟା କରିପାରିବା ନାହିଁ। ଦ୍ୟୁତମ ପାନମ ସ୍ତ୍ରୀୟ ସୁନା, ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବ ହତ୍ୟା, ମାଛ ମାଂସ ଯେଉଁ ଆମେ ଖାଉଛେ, ଏଇ 4 ନିଷେଧ, ଏଥିରୁ ମୁକ୍ତ ରହିବା, ଏ ବଡ଼ ତପସ୍ୟା କରିଯିବାରେ, ଏଠି କରିଥିଲେ ବଡ଼ ତପସ୍ୟା ହୋଇଯିବ। ଆଉ ସକାଳୁ ଉଠିବା, ଭଗବାନଙ୍କ ନାମ ଜପ କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏଇ ଆମେ ଯଦି ଏତିକି କରିପାରିବା ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା। ନାରାୟଣ ପରମ ତପ, ତପସ୍ୟାର ଉଦ୍ଦେଶ୍ୟ ହେଉଛି ସେ ଭଗବାନଙ୍କୁ ଜାଣିବା। ଏବଂ ନାରାୟଣ ପରମ ଜ୍ଞାନ, କେତେ ଜ୍ଞାନ, ଆମର ବହୁତ ବିଜ୍ଞାନମାନେ ଅଛନ୍ତି, ବିଜ୍ଞାନୀ ଅଛନ୍ତି, ବହୁତ ନୋବେଲ ପ୍ରାଇଜ୍ ପାଉଛନ୍ତି, ବହୁତ ଦାର୍ଶନିକମାନେ ସବୁ ଅଛନ୍ତି, ବହୁତ ଜ୍ଞାନ ରହିଛି, କିନ୍ତୁ ଯେଉଁ ଜ୍ଞାନ ଦ୍ୱାରା ଜଣେ ଜାଣିବ, ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ, ବାସୁଦେବ ସର୍ବମିତି ସମାତ୍ମା ସୁଦୁର୍ଲଭ, ଇଏ ହେଉଛି ଶ୍ରେଷ୍ଠ ଜ୍ଞାନୀ, ଇଏ ଜାଣନ୍ତି ସେ ପ୍ରକୃତିରେ ସବୁକିଛିର ମୂଳ ହେଉଛନ୍ତି ଭଗବାନ ବାସୁଦେବ ବା ନାରାୟଣ, ଯଥା ବ୍ରହ୍ମା କହୁଛନ୍ତି ନାରାୟଣ ପରମ ଜ୍ଞାନ, ନାରାୟଣ ପରାଗତି। ନାରାୟଣ ହେଉଛନ୍ତି ଅନ୍ତିମ ଲକ୍ଷ୍ୟ, ମନୁଷ୍ୟ ଜୀବନର ଅନ୍ତିମ ଲକ୍ଷ୍ୟ ହେଉଛି ସେ ନାରାୟଣ ପ୍ରାପ୍ତ ହେବା। ଭାଗବତରେ ମଧ୍ୟ ସେ କଥା कहले सुखदेव गोस्वामी परीक्षित महाराज कौन द्वितीय स्कंद प्रथम अध्याय रे एतावान् संख्य योगाभ्याम शोधर्म परिनिष्ठया जन्म लाभ परम पुरुषां अंत्य नारायण स्मृति मनुष्य जन्म से जो उपाय किसी उपलब्धि आत्म उपलब्धि करने चाहते ना कहीं कौन एतावान् संख्य योगाभ्याम कौ मैंने सांख्य ज्ञान चर्चा करोने वर्णाश्रम पालन कर भाव जो उपाय अवगत करते ना कहीं आम जानवा से सिद्धि प्राप्त है जदि अंतकाल भगवान स्मरण आसला हरे कृष्णा अंत नारायण स्मृति भगवत गीतार अष्टम अध्याय भगवान कहले अंतकाले च मामेव स्मरण मुक्ता कलेवरम जह प्रयाति समभाव जातना तत्र संशय अंतकाल यदि मोर स्मरण आसपारा तो मो पाक आसवे ये कौन सन्देह ना अंतकाल से मावे तेणु यही भाव में ब्रह्मा तर पुत्र को सब ज्ञान दौंती केमी सृष्टि हो विषय कौन सी प्रकृति में सृष्टि भगवान ठार सृष्टि होगवान सृष्टि कर ये सृष्टि तत्व बहुत टे कष्टसाध्य कथा तथा सृष्टि आरंभ हो भागवत कथा सर्ग विसर्ग सृष्टि आरंभ होम सृष्टि होस्तार भाव तृतीय स्कंद वर्णना करके संक्षेप ये कहवा जे ये सबू जो सृष्टि हो प्रथम शब्द सृष्टि हो नवसोत विक्रवाणा अभुस्पर्श गुण नील परान्वया शब्द वंश प्राण ओज सो बड़म शब्द रू सृष्टि आकाश शब्द क्षेत्र कहुगीता भगवान मत से क्या कौन आकाश शब्द तेणु ये शब्द रु सब आकाश आसूसी से सब तार विकार होकरी ये शब्द स्पर्श रूप रस गंध जो रही भूमि जल अग्नि वायु आकाश ये स्थूल रु सूक्ष्म सूक्ष्म स्थूल होकर सृष्टि हो यह भाव में विकार होकरी ये सब तत्व सब सृष्टि चबिश तत्व सृष्टि हो विषय तृतीय स्कंद वर्णना करवण करवा विस्तार भाव में तेनाली भाव में सृष्टि तत्व को संक्षेप वर्णना कर ब्रह्मा कहते षष्ठ अध्याय जे से भगवान द्वारा मुझे सृष्टि कर भगवान प्रथम सृष्टि कर ब्रह्मा को से ज्ञान देने जहाँकि ब्रह्मा विस्तार कर जो बौद्धिक जगत थिला ताकि चौदह भाग में विभक्त कले ब्रह्मा पृथ्वी आम रही मझे रे आगे रहा छोटे लोक भूवलोक स्वर्गलोक महलोक जनलोक तपलोक अंतिम लोक हूँ सत्यलोक ब्रह्मलोक आते सतट लोक रही अतल पीतल सुतल तलातल महीतल रसातल पाताल इतने चौधरी भुवन ब्रह्मा विस्तार कर विभाजन करी किए कौन स्थान में रही सब व्यवस्था कर ब्रह्मा तेणु ये भाव से कह सुजामी तयुक्त अहम हे नारद ये जान तुम कौन से शंका कर आवश्यकता नहीं मुझे सृष्टि करुच्ची मत आपइंटमेंट दे सुजामी तयुक्त अहम जड़े जोबले योग्य हम से चाकरीटी पार से पोस्ट पार तेणु चतुर्थ स्कंद शिवजी कही कथा प्रचेता मान को जड़े ब्रह्मा चाकरी के पार ना जदि सी सतधर्म स्वधर्मनिष्ठ सतधर्म भी कुमा विरिंचिता मेति तथा परंगी माँ जय शय जन्म धरी स्वधर्म को जी पालन करे से ब्रह्मा हाँपी योग्य हो जाए तेणु साधारणतः भौतिक जगत जे ब्रह्मा हमती से जीवतत्व भाई जीवतत्व से किंतु से स्वधर्म ठीक भाव पालन कर शय जन्म धरी से योग्य हो जाती से ब्रह्मा पोस्ट प्राप्त हाँपी किंतु जो कल्परे जितेबले उपयुक्त जीवन था स्वयं भगवान विष्णु ब्रह्मा रूप से आसती से ब्रह्मा रूप से आसती से जीवतत्व नुहत सी विष्णु तत्व किंतु ब्रह्मा पोस्ट टू से नि कहीं उपयुक्त जीव ना उपयुक्त ब्रह्मा ही पारे योग्यता ना तार तेणु भगवान निजे ब्रह्मा हूँ कथा वर्णना कर तेणु से कौन ब्रह्मा कहते मुझे सृष्टि करुच्ची सुजामी तयुक्त हम मुझे द्वारा आपइंटमेंट पाई अपॉइंटमेंट पाई द्वारा ତେଣୁ ଯେତେବେଳେ ବ୍ରହ୍ମା ଭଗବାନଙ୍କର ମଞ୍ଜୁ ଲୀଳାକୁ ଦେଖିବା ପାଇଁ ଚାହିଁଲେ, ଭଗବାନଙ୍କର ବର୍ଷାମାନଙ୍କୁ ହରଣ କରିନେଲେ, ଭଗବାନଙ୍କର ସାଙ୍ଗ ବାଳକମାନଙ୍କୁ ହରଣ କରିନେଲେ, ସେହି ସମୟରେ ବ୍ରହ୍ମାଙ୍କର ଭୟ ହେଲା ମୋର ଚାକିରି ବି ଚାଲିଯିବ। ତେଣୁ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ପ୍ରଭୁ ମୋର ଚାକିରି ନେଲେ ନିଅନ୍ତୁ ବା ଯାହା କରନ୍ତୁ, ମୋତେ ଏତିକି କରନ୍ତୁ, ମୋତେ ଏତିକି କୃପା କରନ୍ତୁ ଯେ ତଦସ୍ତୁ ମେନାଥ ସଭୂରି ଭାବ ଭବିତ୍ର ଅଭ୍ୟାନ୍ୟତ୍ର ଥିବା ତିରସ୍ତା ଜେନା ଅନେକ ବି ଭଗତ ଜନାନା ଭୂତ୍ୱା ନିଷେଧେ ତୋ ପାଦ ପଲ୍ଲବନ। ପ୍ରଭୁ ମୁଁ ତ ଅପରାଧ କରିଦେଇଛି, ଆପଣ ମୋର ବ୍ରହ୍ମା ଚାକିରି ନେଇଯାଇପାରନ୍ତି, ପୋଷ୍ଟ ନେଇଯାଇପାରନ୍ତି, ମୋତେ କିନ୍ତୁ ଏତିକି କୃପା କରନ୍ତୁ। ତଦସ୍ତୁ ମେ ନାଥ, ପ୍ରଭୁ ଆପଣ ମୋର ପିତା, ଆପଣ ମୋର ନାଥ, ଏତିକି ମୋତେ କୃପା କରନ୍ତୁ। ନା କ'ଣ କରିବା କୃପା, ସବୁରି ଭାଗ ମୋର ଏତିକି ଭାଗ୍ୟ ହୋଇପାରିବ ଆପଣ ଯଦି କୃପା କରିବେ। ନା କ'ଣ ଚାହୁଁଛ, ନା ଭବିତ୍ର ବା ନେତ୍ର ଏଇ ଭାବରେ ହଉ ବା ଅନ୍ୟ ଯେକୌଣସି ଭାବରେ ପୃଥିବୀରେ ହଉ ବ୍ରହ୍ମାଣ୍ଡରେ ହଉ, ତୁବା ତିରସ୍ଥାନ ଭବିତ୍ର ଭବେ ତଦସ୍ତୁ ମେନାଦ ସବୁରି ଭାଗ ଭବିତ୍ର ବା ନେତ୍ର ତୁବା ତିରସ୍ଥାନ ବା ଏଇ ବ୍ରହ୍ମା ଜନ୍ମରେ ହଉ ବା ଯେକୌଣସି ପଶୁପକ୍ଷୀ କୀଟପତଙ୍ଗ ଜନ୍ମ ମୋତେ ଦିଅନ୍ତୁ, କିନ୍ତୁ ଏତିକି କୃପା କରନ୍ତୁ ଜେନା ଅନେକ ବି ଭଗବତ ଜନାନା ଯେମିତି ମୁଁ ଆପଣଙ୍କର ଜଣେ ଜନ୍ମ ହୋଇପାରିବି। ଆଜି ଏପଟେ ଯେଉଁମାନେ ଆପଣମାନଙ୍କର ସଙ୍ଗ କରିକିରି ସବୁ ଖେଳାଳେଳା କରୁଛନ୍ତି, ବର୍ଷାମାନେ ଆପଣଙ୍କ ଆପଣ ତାକୁ ଚାରଣ କରୁଛନ୍ତି, ସାଙ୍ଗ ବାଳକମାନଙ୍କ ସହିତ କ୍ରୀଡ଼ା କରୁଛନ୍ତି, ଏହିଭଳି ଭାବରେ ମୁଁ ଜଣେ ଆପଣଙ୍କର ଜନ୍ମ ହୋଇଯିବି କି ପ୍ରଭୁ କୃପା କରିବେ। ଜେନା ଅନେକ ବି ଭଗବତ ଜନାନା କ'ଣ ହେବ ମୋର ଜନ୍ମ ହେଲେ, ନା ଭୂତା ଭୂତ୍ୱା ମିଶେଇବେ ତୋ ପାଲ ତୋ ପାଦ ପଲ୍ଲବ, ପ୍ରଭୁ ଆପଣଙ୍କର ପାଦପଦ୍ମର ସେବା କରିବି। ତେଣୁ ଏଇଭଳି ଭାବରେ ସ୍ତୁତି କରିଛନ୍ତି ବ୍ରହ୍ମା। ତେଣୁ ସେଠି କହୁଛନ୍ତି ଭଗବତ ସୁଜାମି ତା ନିଯୁକ୍ତ ହଁ ହରୁ ହରତି ତ ବସ, ମୁଁ ଯେଉଁ ସୃଷ୍ଟି କରୁଛି ମୋତେ ସେ ଚାକିରି ଦେଇଛନ୍ତି, ସୁଜାମି ତା ନିଯୁକ୍ତି ତାଙ୍କ ଦ୍ୱାରା ମୁଁ ନିଯୁକ୍ତି ପ୍ରାପ୍ତ ହେଇଛି। ଏବଂ ହରୁ ହରତି ତ ବସ, ହର କହିଲେ ଶିବଜୀ, ଶିବ ଯେଉଁ ଧ୍ୱଂସ କରିବେ ଭୌତିକ ଜଗତ ଧ୍ୱଂସ ହେବ ସେତେବେଳେ ଶିବଜୀ କରିବେ, ସେଇଟା ଧ୍ୱଂସ କରିବେ। ତେଣୁ ଶିବଜୀ ଯେଉଁ ଧ୍ୱଂସ କରନ୍ତି ହର ହରତି ତ ବସ, ତାଙ୍କର ଅଧୀନରେ ଶିବଜୀ ଅବଶ୍ୟ ଜୀବତତ୍ଵ ନୁହନ୍ତି, ଶିବଜୀ ହେଉଛନ୍ତି ବିଷ୍ଣୁ ତତ୍ଵ, କିନ୍ତୁ ସିଏ ଗୁଣର ଗୁଣକୁ ନେଇ ଗ୍ରହଣ କରି ତମ ଗୁଣର ଆଶ୍ରୟ କରି ସେ ଆସନ୍ତି। ତେଣୁ ସେ ଗୁଣା ଅବତାର ବ୍ରହ୍ମା ତାଙ୍କର ବର୍ଣ୍ଣ ସଂହିତରେ କଥା କହିଛନ୍ତି, ଶିବଜୀଙ୍କର ପ୍ରକୃତ ସଂଜ୍ଞାଟି ସେ ଦେଇଛନ୍ତି ଯେ କ୍ଷୀରମ ଯଥା ବହିବିକାର ବିଶେଷ ଯୋଗା ସଂଜାତି ନହିତ ଉଦଗସ୍ତି ହେତୁ ଯଶମ ଭୂତା ମୁଦ୍ୟ ସମ୍ପେଦି କାର୍ଯ୍ୟା ଗୋବିନ୍ଦ ମାଧି ପୁରୁଷମ ତମଂ ଭଜାମି। ଯେମିତି କ୍ଷୀରରେ ଆମେ ଯଦି ଅମ୍ଳ ମିଶେଇଦେବା ତାହେଲେ ସେଇଟା ଦହିରେ ପରିଣତ ହୋଇଯିବ, ସେହିଭଳି ଭାବରେ ଭଗବାନ ବିଷ୍ଣୁ ଯେତେବେଳେ ତମ ଗୁଣକୁ ଆଶ୍ରୟ କରି ଆସନ୍ତି ସେତେବେଳେ ସେ ଶିବଜୀରେ ପରିଣତ ହୋଇଯାଆନ୍ତି। ତେଣୁ ଏଠି କହୁଛନ୍ତି ଶିବଜୀ ଯେଉଁ ଧ୍ୱଂସ କରୁଛନ୍ତି ସିଏ ତାଙ୍କ ଦ୍ୱାରା ନିଯୁକ୍ତି ପାଉଛନ୍ତି, ହର ହରତି ତଦ୍ବଶ ଏବଂ ବିଶ୍ୱମ ପୁରୁଷ ରୂପେଣ ପରିପାଳତି ତ୍ରିଶକ୍ତି ଧ୍ରୁବ, ଏ ବିଶ୍ୱକୁ ସମଗ୍ର ବିଶ୍ୱକୁ ପାଳନ ପରିପାଳତି କିଭଳି ପାଳନ କରନ୍ତି, ପୁରୁଷ ରୂପେଣ ଭଗବାନ ପୁରୁଷ ଅବତାର ଯେଉଁ କାରଣଦକ ସାହି ବିଷ୍ଣୁ ଗର୍ଭଦକ ସାହି ବିଷ୍ଣୁ ଏବଂ କ୍ଷୀରଦକ ସାହି ବିଷ୍ଣୁ ଏମାନେ ସବୁ ପୁରୁଷ ଅବତାର, ଏବଂ ଏ ଯେଉଁ ବିଷ୍ଣୁ ଯିଏ ରହିଛନ୍ତି ସେ ମଧ୍ୟ କ୍ଷୀରଦକ ସାହି ବିଷ୍ଣୁ ସେ ଜଗତକୁ ପାଳନ କରନ୍ତି, ଜଗତକୁ ପାଳନ କରନ୍ତି ବିଶ୍ୱମ ପୁରୁଷ ରୂପେଣ ପରିପାଳତି ତ୍ରିଶକ୍ତି ଧ୍ରୁବ, ତିନି ଭଗବାନଙ୍କ ଅନେକ ଶକ୍ତି ରହିଛି କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ କରାଯାଏ, ଉଚ୍ଚତର ଶକ୍ତି ନିଚତର ଶକ୍ତି ଏବଂ ତଟସ୍ଥ ଶକ୍ତି, ଏଭଳି ଭାବରେ ତିନିଟା ବୋଲି କୁହାଯାଏ ତାଙ୍କର ଶକ୍ତିକୁ ତ୍ରିଶକ୍ତି ଧ୍ରୁବ। ତେଣୁ ସେ ଏଇଭଳି ଭାବରେ ଭଗବାନଙ୍କର ନିଜର ତତ୍ତ୍ୱ ଏବଂ ଭଗବତ ତତ୍ତ୍ୱକୁ ପୁତ୍ରକୁ କହୁଛନ୍ତି, ଆମେ ସଂକ୍ଷେପରେ ଖାଲି କହୁଛେ। ତେଣୁ ସେ କହୁଛନ୍ତି ହେ ପୁତ୍ର ଏତିକି ଜାଣ, ତାଙ୍କ ବିଷୟରେ ଆମେ କିଛି ଭଲ ଭାବରେ ଜାଣିନୁ, ଯଶା ଅବତାର କର୍ମାଣି ଗାୟନ୍ତି ଅସୁନ୍ଦାଦୟ, ସେ ଭଗବାନଙ୍କ ବିଷୟରେ ପ୍ରକୃତରେ ସଠିକ ଧାରଣା ଆମର ନାହିଁ, ତାଙ୍କର ଗୁଣ ଲୀଳା ଅବତାର ଇତ୍ୟାଦି ବିଷୟରେ ଆମେ କିଛି ଜାଣିଛୁ, ଭଗବାନ ଯେତିକି କହିଛନ୍ତି ଆମେ ସେତିକି ଜାଣିଛୁ। ଯଶା ଅବତାର କର୍ମାଣି ତାଙ୍କର ଅବତାର ବା ତାଙ୍କର ଜନ୍ମ ତାଙ୍କର କର୍ମ ହେଉଛି ଦିବ୍ୟ, ଭଗବତ ଗୀତାରେ ଭଗବାନ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱଧ ତତ୍ତ୍ୱ ଦେହ ପୁନର୍ଜନ୍ମ ନୈତି ନାମିତି ସୁଅର୍ଜୁନ, ଭଗବାନଙ୍କ ଜନ୍ମ କର୍ମକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ସେମାନେ ଆଉ ଏ ଭୌତିକ ଜଗତକୁ ଆସିବେ ନାହିଁ, ସେମାନେ ତାଙ୍କର ଭଗବତ ଧାମ ପ୍ରାପ୍ତ ହେବେ। ତେଣୁ ବ୍ରହ୍ମା ସେ କଥା କହୁଛନ୍ତି ଯଶା ଅବତାର କର୍ମାଣି ଗାୟନ୍ତି ଅସ୍ମଦାଦୟ ତାଙ୍କର ସେ ଏଇଭଳି ଭାବରେ ଅବତାର ନିଅନ୍ତି ଅବତାର ବିଷୟରେ ସେ ଜାଣନ୍ତି ସାଧୁଶାସ୍ତ୍ର ଗୁରୁଙ୍କ ଠାରୁ ଶୁଣିଛନ୍ତି ସେ ତେଣୁ ସେମାନେ ଅବତାର ବିଷୟରେ କହନ୍ତି ଏଇଭଳି ଭାବରେ ତାଙ୍କର କର୍ମ ସବୁ ରହିଛି ତେଣୁ ସେ କଥା କୁହନ୍ତି ଗାୟନ୍ତି ଅସ୍ମଦାଦୟ ଅସ୍ମଦାଦୟ କହିଲେ ବ୍ରହ୍ମା ବ୍ରହ୍ମା ବର୍ମ ରୁଦ୍ର ମରୁତ ଇତ୍ୟାଦି ବହୁତ ମହାଜନମାନେ ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ଏମାନେ ସବୁ ମହାଜନମାନେ ଏମାନେ ଭଗବାନଙ୍କର ଅବତାର ଗୁଣ ସବୁ ବର୍ଣ୍ଣନା କରନ୍ତି କର୍ମ ସବୁ ବର୍ଣ୍ଣନା କରନ୍ତି କିନ୍ତୁ ନ ଯୋଗ ବିନ୍ଦନ୍ତି ତତ୍ତ୍ୱେନ ତାଙ୍କୁ ଠିକ୍ ଭାବରେ ଜାଣିପାରନ୍ତି କେହି ଜାଣିପାରନ୍ତି ନାହିଁ ତସ୍ମୈ ଭଗବତୈ ନ ସେଇ ଭଗବାନଙ୍କୁ ପ୍ରଣାମ କରୁଛି ତେଣୁ ଷଷ୍ଠ ଅଧ୍ୟାୟରେ ଏଇଭଳି ଭାବରେ ସୂଚନା ଦେଇ ଆମେ ସଂକ୍ଷେପ କହିଲେ ସପ୍ତମ ଅଧ୍ୟାୟରେ ଭଗବାନଙ୍କ ଅବତାରମାନଙ୍କୁ ସେ ବର୍ଣ୍ଣନା କରାଯିବ ତେଣୁ ଅଷ୍ଟମ ଅଧ୍ୟାୟରେ ପୁଣି କେମିତି ସୃଷ୍ଟି ହେଉଛି ସେ ବିଷୟରେ କୁହାଯିବ ନବମ ଅଧ୍ୟାୟରେ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ ଏଇ ଚାରୋଟି ଶ୍ଳୋକ ରହିଛି ଯାହାକୁ ଚତୁଶ୍ରୁତି ଭାଗବତ ବୋଲି କୁହାଯାଏ ଏଇ ଚତୁଶ୍ରୁତିର ଭାଗବତର ଚାରୋଟି ଶ୍ଳୋକର ବିସ୍ତାର 18,000 ଶ୍ଳୋକ ଆମେ ପାଉଛେ ଏ ବିଷୟରେ ନବମ ଅଧ୍ୟାୟରେ ଆସିବ ତେଣୁ ଆମର ପ୍ରୟାସ ରହିଛି ଆମେ ଏ ଭାଗବତକୁ ସଂକ୍ଷେପରେ କହୁଛେ ଦେଖାଯାଉ କେତିକି କହିହେବ ଆମ କଥା ବିଶ୍ରାମ ଦେବା ପୂର୍ବରୁ ପଚାରିବା କେଉଁଠି କିଛି ତ୍ରୁଟି ରହିଗଲା ବା କିଛି ପ୍ରଶ୍ନ ରହିଗଲା ସନ୍ଦେହ ରହିଗଲା ନହେଲେ ଆମ କଥାରେ ବିଶ୍ରାମ ଦେବା
ଦଶମ
ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏସବୁ ରହିଛି ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକଟି ହେଉଛି ଏଇଟା ତେଣୁ ତାକୁ ବିସ୍ତାର କରାଯାଇଛି ଏଇ ଦଶମ ଅଧ୍ୟାୟରେ ବିସ୍ତାର କରାଯାଇଛି କ'ଣ ସର୍ଗ କ'ଣ ବିସ୍ତାର ହଁ ସେଇ ଜ୍ଞାନ ମୂଳ ଜ୍ଞାନ ହେଉଛି ଭଗବାନ ଦେଇଛନ୍ତି ଏକାସ୍କନ୍ଦରେ ଯେଉଁ ରହିଛି ଦ୍ୱିତୀୟ ଅଧ୍ୟାୟରୁ ପଞ୍ଚମ ଅଧ୍ୟାୟ ପର୍ଯ୍ୟନ୍ତ ଏ 2, 3, 4, 5 ଏଥିରେ ନବଯୋଗେନ୍ଦ୍ର ରାଜା ନିମିକୁ ସବୁ ଜ୍ଞାନ ଦେଇଛନ୍ତି ଏ 9 ଜଣ ଯୋଗୀ ଅଛନ୍ତି ଯିଏକି ଋଷଭଦେବଙ୍କର ପୁତ୍ର ତେଣୁ ଏଇଟା ଏକାସ୍କନ୍ଦରେ ସେସବୁ ଜ୍ଞାନ ଦେଇଛନ୍ତି କ'ଣ ଭାଗବତ ଧର୍ମ କ'ଣ ଏସବୁ ଭଗବାନଙ୍କ ଭାଗବତ ଧର୍ମ କହିଲେ ଗୋଟିଏ ଜିନିଷ ଯିଏ କୁହନ୍ତୁ ସେ ଭାଗବତ ଧର୍ମ ହିଁ କହିବେ ସେ କଥା ହିଁ କହିବେ ଏଇଭଳି ଭାବେ ଭଗବାନଙ୍କର ସବୁ ସୃଷ୍ଟି ଭଗବାନ ସବୁ ତିଆରି କଲେ ନା ଭଗବାନଙ୍କୁ ସବୁ ସୃଷ୍ଟିଟା ଆସିଲା ନା ସ୍ୱର୍ଗ କହିଲେ ଯେଉଁଟା ଭଗବାନଙ୍କର ଆସୁଛି ଭଗବାନ ଯେଉଁଟା ମୂଳ ସୃଷ୍ଟି ହେଉଛି ଭଗବାନ କରୁଛନ୍ତି ବିସର୍ଗ କହିଲେ ବ୍ରହ୍ମାଙ୍କ ସୃଷ୍ଟିକୁ ବିସ୍ତାର କରୁଛନ୍ତି ଯେମିତି ବୈଜ୍ଞାନିକମାନେ ଆମେ ଦେଖିବା ବୈଜ୍ଞାନିକମାନେ ବହୁତ ଉଦ୍ଭାବନ କରୁଛନ୍ତି କିନ୍ତୁ ସେ ଯେଉଁ ଉଦ୍ଭାବନ କରୁଛନ୍ତି ତା'ର ଯେଉଁ କେଉଁଥିରୁ ସେସବୁ କରୁଛନ୍ତି ସେସବୁ ଆମର ଏଇ ରହିଛି ସେସବୁ ଜିନିଷ ସବୁ ରହିଛି ଏଇଥିରୁ ଏଇ ଭୌତିକ ଜଗତରୁ ସବୁ ବସ୍ତୁ ନେଇକରି ସେ ଉଦ୍ଭାବନ କରୁଛନ୍ତି କିଛି କରୁଛନ୍ତି ସେ କ'ଣ ବିନା କିଛି କାହାର ସାହାଯ୍ୟ ନ ନେଇକରି ଗୋଟେ ଉଦ୍ଭାବନ କରିଦେଇପାରିବେ କି ସବୁ ଜିନିଷ ରହିଛି ହଁ ପ୍ରଥମେ ଯେଉଁ ସୃଷ୍ଟି ହେଲା ମହତତ୍ତ୍ୱ ମହତତ୍ତ୍ୱଟା ରହିଛି ପ୍ରଧାନ ବା ମହତତ୍ତ୍ୱ ଯାହା କୁହାଯାଉଛି ସେଇଟା ଷ୍ଟକ୍ ଭଗବାନ ପାଖରେ ସେ ଷ୍ଟକ୍ ରହିଛି ସେସବୁ ଯେତେବେଳେ ଇକ୍ଷଣ କରୁଛନ୍ତି ସେତେବେଳେ ବିକାର ହେଉଛି ବିକାର ହେଇକି ସତ୍ୟ ରଜ ତମର ଗୁଣର ଭେଦ ଆସିକରି ସବୁ ଆସ୍ତେ ଆସ୍ତେ ରଜଗୁଣ ସତ୍ୟଗୁଣ ତମଗୁଣରୁ ସବୁ ବିଭିନ୍ନ ପ୍ରକାର ସୃଷ୍ଟି ଆରମ୍ଭ ହେଉଛି ଏ ଯେଉଁ ଭୌତିକ ଜଗତ ଆକାଶ ସୃଷ୍ଟି ହେଲା ଆକାଶରେ ଶବ୍ଦ ସୃଷ୍ଟି ହେଲା ଏସବୁ ବ୍ରହ୍ମା ଭଗବାନ କରୁଛନ୍ତି ବ୍ରହ୍ମା ସେସବୁ ବ୍ରହ୍ମା ତ ନିଜେ ସୃଷ୍ଟ ଜୀବ ସିଏ ସୃଷ୍ଟ ହେଲେ ଭଗବାନ ଏସବୁ ସୃଷ୍ଟି ହେଲା ପରେ ଯେତେବେଳେ ସବୁ ସୃଷ୍ଟି ହେଲା ସେତେବେଳେ ଯେଉଁ ରହିଛନ୍ତି କାରଣତକ ସାହି ଜଳରେ ଭଗବାନ କାରଣତକ ସେ ବିଷ୍ଣୁ ରହିଛନ୍ତି ତାଙ୍କର ନିଶ୍ୱାସରେ ସବୁ ଭୌତିକ ଜଗତ ସୃଷ୍ଟି ହେଉଛି ଏ ଭୌତିକ ଯେତେବେଳେ ସୃଷ୍ଟି ହେଉଛି ସେଠୁ ତାଙ୍କର ଗୋଟେ ବିସ୍ତାର ଆସୁଛନ୍ତି ସେ ହେଉଛି ଗର୍ଭତକ ସାହି ବିଷ୍ଣୁ ସେଇ ଏଇ ଯେତେବେଳେ ଭୌତିକ ଜଗତକୁ ଆସୁଛନ୍ତି ସେତେବେଳେ ଦେଖୁଛନ୍ତି ତାଙ୍କର ରହିବାର ସ୍ଥାନ ନାହିଁ ତେଣୁ ତାଙ୍କ ଶରୀରରୁ ସ୍ୱେଦ ବା ଝାଳ ନିର୍ଗତ କରି ତାକୁ ଅର୍ଧକ ପୂରଣ କରି ସେ ନିଜେ ସେଥିରେ ଶୟନ କରୁଛନ୍ତି ଏବଂ ସେଇଠି ତାଙ୍କର ନାଭିରୁ ଗୋଟେ ପଦ୍ମ ସୃଷ୍ଟି ହେଉଛି ସେଠୁ ଯାଇ ବ୍ରହ୍ମା ଆସିଲେ ତାପରେ ବ୍ରହ୍ମା ତାକୁ ବିସ୍ତାର କରି ବ୍ରହ୍ମା ତ ନିଜେ ଜାଣିନଥିଲେ ସେ କିଏ ଏସବୁ ଜ୍ଞାନ ଭଗବାନ ଦେଲା ପରେ ବ୍ରହ୍ମା ତାକୁ ବିସ୍ତାର କରିବେ ସେ ପଦ୍ମକୁ ତାକୁ 14 ଭାଗରେ ବିଭକ୍ତ କରିବେ ପଦ୍ମଟା ଦିଆହେଇଛି ଆଗରୁ ଥିଲା ତାକୁ ସେ ବିସ୍ତାର କରୁଛନ୍ତି ସେଇଟା ହେଉଛି ବିସର୍ଗ ସେକେଣ୍ଡାରୀ କ୍ରିଏସନ୍ ପ୍ରାଇମେରୀ କ୍ରିଏସନ୍ ଭଗବାନ ଏଗୁଡ଼ା ପ୍ରତ୍ୟେକ ବ୍ରହ୍ମା ତ ନିଜେ ସୃଷ୍ଟ ନୁହଁ, ସେ ମୂଳ ଜୀବ ନୁହଁ, ଆଉ ସେ କ'ଣ ସୃଷ୍ଟି କରିବେ? ମୂଳ ସୃଷ୍ଟି ହେଲେ ଭଗବାନ, କାରଣ ଦେଖି ସେ ବିଷ୍ଣୁ କରୁଛନ୍ତି, ବିଷ୍ଣୁଙ୍କଠାରୁ ସବୁ ସୃଷ୍ଟି ଆସୁଛି, ବିଷ୍ଣୁଙ୍କଠାରୁ ସୃଷ୍ଟି ହେଉଛନ୍ତି ବ୍ରହ୍ମା, ବ୍ରହ୍ମା ସୃଷ୍ଟି ହେଲା ପରେ ତାକୁ ଜ୍ଞାନ ଦେଲା ପରେ ସେ ସବୁ ବିଭିନ୍ନ ଏ ଯେଉଁ ତୃତୀୟ ସ୍କନ୍ଧରେ ସେସବୁ ଆସିବ। ଦ୍ୱିତୀୟ ସ୍କନ୍ଧରେ ସୃଷ୍ଟି ବିସ୍ତାର ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯିବ। ଦ୍ୱିତୀୟ ସ୍କନ୍ଧରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବିସ୍ତାର ଭାବେ ବର୍ଣ୍ଣନା କରାଯିବ ସୃଷ୍ଟି ବିଷୟରେ। ହଁ, ତାଙ୍କର ତାଙ୍କର ନିଶ୍ୱାସରେ ଯେଉଁ ସୌଦିକ ଜଳ ସୃଷ୍ଟି ହେଉଛି, ତାଙ୍କର ତାଙ୍କର କ'ଣ ଏକ୍ସପାନ୍ସନ୍ ହେଉଛନ୍ତି ଗର୍ଭଦୋଷ ବିଷ୍ଣୁ। ହଁ, କ'ଣ କହିଲେ ଗର୍ଭଦୋଷ ବିଷ୍ଣୁ ହିସାବରେ ନା ଗର୍ଭଦୋଷ ବିଷ୍ଣୁ କ'ଣ କହିଲେ? ହଁ, ତାଙ୍କଠାରୁ ଗର୍ଭଦୋଷ ବିଷ୍ଣୁଙ୍କର ସବୁ ସୃଷ୍ଟି ହେଲେ ଯେଉଁ ଇଏ କ'ଣ ତାଙ୍କର ଯେଉଁ ଗୋଟେ ନାଭିରୁ ପଦ୍ମ ସୃଷ୍ଟି ହେଲା, ସେଥିରେ ପ୍ରଥମେ ସୃଷ୍ଟି ହେଲେ ବ୍ରହ୍ମା, ତାପରେ ଏଇ ଯେଉଁ ଲିଭିଙ୍ଗ ବିଙ୍ଗ ସବୁ ଜୀବ ସବୁ ରହିଛନ୍ତି ସେମାନେ ସବୁ ସେ ଭଗବାନଙ୍କ ଗର୍ଭଦେହ ବିଷ୍ଣୁ ବା ଯାହା କ୍ଷୀରଦେହ ବିଷ୍ଣୁ ହଉ ଯିଏ ହଉ ସେ ବିଷ୍ଣୁଙ୍କର ଗର୍ଭରେ ସେମାନେ ସବୁ ଥିଲେ। ତେଣୁ ସେ ଯେଉଁ ଇକ୍ଷଣ କରୁଛନ୍ତି ଏମାନେ ସବୁ ଏଇ ଜୀବ ସବୁ ଆସୁଛନ୍ତି, ସେ ଇକ୍ଷଣ ସବୁ ଆସୁଛନ୍ତି ଇକ୍ଷଣ ମାଧ୍ୟମରେ। ଶିବଜୀ ସେ ହେଉଛନ୍ତି ଶିବଜୀ, ଶିବଜୀ ହେଉଛନ୍ତି ପିତା, ପାର୍ବତୀ ହେଉଛନ୍ତି ମାତା। ସେ ଯେଉଁ ଇକ୍ଷଣ କରୁଛନ୍ତି ଇକ୍ଷଣ ତାଙ୍କ ଇକ୍ଷଣଟା ହେଉଛି ସେ ଡାଇରେକ୍ଟ ଭୌତିକ ତତ୍ତ୍ୱ ସହିତ ସଂସ୍ପର୍ଶିତ ହୁଅନ୍ତି ନାହିଁ, ତେଣୁ ତାଙ୍କର ଯେଉଁ ଇକ୍ଷଣ ସେଇଟା ହେଉଛି ଶିବଜୀ, ଶିବଲିଙ୍ଗରୁ ସୃଷ୍ଟି ହେଉଛନ୍ତି। କ'ଣ ବ୍ରହ୍ମା ଏଇ ଯେଉଁ ଭୌତିକ ଜାଗାକୁ ବିସ୍ତାର କରି ଚଉଦ ଭୁବନ କ'ଣ ଭଗବାନ କରିଥିଲେ କି? ଜୀବତତ୍ତ୍ୱ ଯେଉଁ ସବୁ ଆସୁ ଜୀବନ ସବୁ ଆସୁଛନ୍ତି ତାଙ୍କୁ କିଏ ତାର କ'ଣ ରହିଛି? ଆପଣ ଯେଉଁ ସୃଷ୍ଟି ଆପଣ ଜନ୍ମ ହେଲେ ଆପଣଙ୍କ ପୂର୍ବକର୍ମ ଫଳ କ'ଣ, ଆପଣ କ'ଣ ଏ ଜନ୍ମରେ ହେବେ, ଆପଣ କେତେ ବର୍ଷ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏସବୁ କ'ଣ ବିଷ୍ଣୁ କରୁଛନ୍ତି? ଏ ବ୍ରହ୍ମା ସବୁ ଏ ସବୁ ବ୍ୟବସ୍ଥା କରୁଛନ୍ତି, ଏଇଟା ସବୁ ସୃଷ୍ଟି ସବୁ ଚାଲିଛି, ସବୁ ଏସବୁ ବ୍ରହ୍ମାଙ୍କ ଚାଲିଛି, ସୃଷ୍ଟି ଚାଲିଛି, ଏ ସେକେଣ୍ଡାରୀ କ୍ରିଏସନ୍। ପ୍ରଥମେ ସବୁ ଷ୍ଟକ୍ଟା ଭଗବାନଙ୍କ ପାଖରେ ଆସୁଛି। ମୁଁ ଯେଉଁ କହିଲି ବୈଜ୍ଞାନିକମାନେ ଯେଉଁ ଯେତେ ଉଦ୍ଭାବନ କରୁଛନ୍ତି, କୌଣସି ତତ୍ତ୍ୱକୁ ନ ନେଇକି ପୃଥିବୀର ଯେଉଁ ଏକ୍ଜିଷ୍ଟିଂ ତତ୍ତ୍ୱକୁ ନ ନେଇକି ସେମାନେ କିଛି କରିପାରିବେ କି? ସବୁ ଏଇଥିରେ ସେମାନେ କରୁଛନ୍ତି, ଏଇ ଜିନିଷ ସବୁ ଅଛି, ସେ ନିଜେ କହିକି ତା ନାଁ ନେଇଯାଉଛନ୍ତି ସେ, କିନ୍ତୁ ପ୍ରକୃତ ସୃଷ୍ଟି ଭଗବାନଙ୍କର ଆସୁଛି ନା ବୈଜ୍ଞାନିକମାନେ କ'ଣ ସୃଷ୍ଟି କରିବେ? ସବୁ ଅଛି ସେଇଟା ଗୋଟେ ସେମାନେ ତାଙ୍କ ବାବା ସେ ସବୁ ଉଦ୍ଭାବନ କଲେ, ଏ ଜିନିଷ ନଥିଲା, ନଥିଲା ମାନେ ଆମେ ଜାଣିନଥିଲେ, ଆମେ ଜାଣିନଥିଲେ, ସେ ବର୍ତ୍ତମାନ ସେଇଟା ଜାଣିଲେ, ସେ ଜିନିଷ ନଥିଲା କି ଆଗରୁ ନଥିଲା କି କେମିତି ଚାଲିଥିଲା ସୃଷ୍ଟି କେମିତି ଚାଲିଥିଲା ସେ କରିବାର ସୃଷ୍ଟି ଚାଲିଲା ନା କ'ଣ ଭଗବାନ କିଛି ରହିଯାଇଥିଲା କିଛି ଜ୍ଞାନ କମ ହୋଇଥିଲା ନୂଆ ଜ୍ଞାନ ଦେଲେ ତାକୁ କେମିତି ହବ? ସେସବୁ ମୂଳ ସୃଷ୍ଟି ହେଉଛି ଭଗବାନଙ୍କର, ତାକୁ ଭଗବାନମାନେ କିଛି କିଛି ନୂଆ ନୂଆ ତତ୍ତ୍ୱ ଆବିଷ୍କାର କରୁଛନ୍ତି ବା ଉଦ୍ଭାବନ କରୁଛନ୍ତି, ସେ ଜିନିଷଟା ଥିଲା ଆମେ ଜାଣିନଥିଲେ, ସେ ବର୍ତ୍ତମାନ ସେଇଟା କହୁଛନ୍ତି ଏହା ଏଇଟା ହେଉଛି ଏ ନୂଆ ଉଦ୍ଭାବନ ଆମେ ଗୋଟେ କଲୁ ନୋବେଲ ପ୍ରାଇଜ୍ ଗୋଟେ ପାଇଲୁ। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି, ଦାୟୀ ଗୌ ପ୍ରମାନନ୍ଦ କି, ଜୟ ଶ୍ରୀ ଗୋପାଳ।